ବୋଲ ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକବାର ହରି ହରି ବୋଲ ବିଣା ପାଣି ମା ସରସ୍ୱତୀଙ୍କ ପ୍ରୀତି ଅର୍ଥେ ବୋଲ ଆନନ୍ଦ ଏକବାର ହରି ହରି ବୋଲ ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣ ଦେବ ଦେଶ ଦଶର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦିକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣେ ସର୍ବଶାର୍ତ୍ତି ହରେ ଦେବୀ ନାରାୟଣୀ ନମସ୍ତୁତେ ଭିନ୍ନ ଭିନ୍ନ କର୍ତ୍ତବ୍ୟ ଠାକୁରେ ପଞ୍ଚଦେବ ନମସ୍ତୁ ଆଜ୍ଞା ମାଣିକ ସହରେ ବାସ ମାଣିକ ସହରେ ବାସ ରାଜା ସନାତନ ଘୋଡ଼ା ସୀମା ନାହିଁ ହାତୀ ଘୋଡ଼ା ସୀମା ନାହିଁ ଅତୁଲ୍ୟ ରତନ ଏବେ ଅତୁଲ୍ୟ ରତନ ଏବେ ଅତୁଲ୍ୟ ରତନ ମାନନୀୟ ମାନନୀୟା ସାହିତ୍ୟ କଳାନୁରାଗୀ ଉତ୍କଳୀୟ ବିଦ୍ୱାନ ମଣ୍ଡଳୀ ଆପଣ ମାନଙ୍କ ନିକଟରେ ଭ୍ରମରବର ପାଲାଟିଏ ଆଲୋଚନା କରିବାକୁ ଯାଉଛି। ଆଜ୍ଞା ମାଣିକ ନାମକ ସହରରେ ସନାତନ ନାମଧାରୀ ଜଣେ ରାଜା ଆଜ୍ଞା ରାଜୁତି କରୁଥିଲା। ଅତୁଳ ସମ୍ପଦର ଅଧିକାରୀ ହାତୀ ଘୋଡ଼ା ଦାସଦାସୀର ସୀମା ନାହିଁ। ରାଜା ସନାତନର ମନ୍ତ୍ରୀ ନାମ ଥିଲା ଗୁଣାକାର। ଗୁଣାକାର ମନ୍ତ୍ରୀ ଥିଲେ ରାଜାଙ୍କର ଆଜ୍ଞାକାରୀ ବିଶ୍ୱସ୍ତ ମନ୍ତ୍ରୀ। ରାଜା ଏବଂ ମନ୍ତ୍ରୀ ସତ୍ୟବନ୍ତ ନ୍ୟାୟବନ୍ତ ଧର୍ମବନ୍ତ ଗୁଣରେ ଉଭୟ ପରିପୂରକ। ମାଘ ମାସ କୃଷ୍ଣ ପକ୍ଷ ଶପତମି ଦିନ ମାଘ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ରାଜା ସନାତନ ପ୍ରତି ବର୍ଷ ପିତୃଶ୍ରାଦ୍ଧ ଦିଏ। ସେହି ବର୍ଷ ଯେଉଁ ଦିନ ପିତୃଶ୍ରାଦ୍ଧ ସେହି ଦିନ ବେଳ ଦୁଇ ଘଡି କରେ ରାଜାର ମନେ ପଡିଲା ସମୟ ଚାଲି ଯାଇଛି। ରାଜା ମନରେ ଚିନ୍ତା କରୁଛି, ପିତୃଶ୍ରାଦ୍ଧ ତ ଦେଇପାରିଲି ନାହିଁ, ଏବେ ଲୋକମାନେ ମୋତେ ଛି ଛାକର କରିବେ। କହିବେ ରାଜା ସନାତନ ପିତୃଶ୍ରାଦ୍ଧ ଦେଇପାରିଲା ନାହିଁ, ଧିକ ମୋର ଜନ୍ମ, ଧିକ ମୋର ପୁତ୍ର ପଣ। ବିକଳେ ରାଜନ କରଇ ରୋଦନ, ଘରେ ଅଶ୍ରୁ ଜଳ ନବରର ଲୋକେ ଜାଣିଲେ ସଭିଏ, ପଡ଼ିଗଲାଣି ଚହଳ ଲକ୍ଷ ଦେବେ। ରାଜା ଅତ୍ୟନ୍ତ ବିକଳ ହୋଇ କାନ୍ଦୁଛି, ସାରା ନବରରେ ଚହଳ ପଡିଲା, କାହିଁକି ରାଜା କାନ୍ଦୁଛନ୍ତି, ତାର କାରଣ କଣ? ଏତିକି ବେଳେ ମନ୍ତ୍ରୀ ଗୁଣାକାର ଆସି ପହଞ୍ଚିଲା, ଡାକିଲା ମଣିମା କାହିଁକି ଆପଣ କାନ୍ଦୁଛନ୍ତି, ମୋ ନିକଟରେ ପ୍ରକାଶ କରନ୍ତୁ। ସମାଧାନ ପାଇଁ ଚେଷ୍ଟା କରିବି, ମୋ ଭଣ୍ଡାରେ ଯେତେ ଧନ ଅଛି ମନ୍ତ୍ରୀବର, ରାଜା ଡାକିଲା ମନ୍ତ୍ରୀ, ପିତୃଶ୍ରାଦ୍ଧ ତ ଦେଇପାରିଲିନି, ବରଂ ଗୋଟା କାମ କର, ମୋ ଭଣ୍ଡାରରେ ଯେତେ ଧନ ଅଛି ସବୁ ଦୁଃଖୀରଙ୍କୀଙ୍କୁ ଦାନ କରିଦିଅ। ଆଜ୍ଞା, ମନ୍ତ୍ରୀ ଗୁଣାକାର ଯାଇ ଭଣ୍ଡାରର ଚାବି ଖୋଲି ଦେଖିଲା ବେଳକୁ ଭଣ୍ଡାରରେ ଧନ ନାହିଁ। ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଫକୀର ଓସେଇ ସମସ୍ତ ଧନ ଅପହରଣ କରିଛନ୍ତି। ମନ୍ତ୍ରୀ ଆସି ରାଜାଙ୍କୁ କହିଲା, ମଣିମା ଭଣ୍ଡାରରେ ଆଉ ମୋଟେ ଧନ ନାହିଁ, ସବୁ କୁଆଡେ ଉଭେଇ ଯାଇଛି। ବାଣୀ ଶ୍ରବଣେ ନୃପତି କ୍ଷଣେ ହେଲେ ମୂର୍ଚ୍ଛିତ, ଧାଇଁ ଆସିଲେ ନଗ୍ରଜନ, ଧାଇଁ ଆସିଲେ ନଗ୍ରଜନ, ସର୍ବେ ହେଲେ ଏକତ୍ର, ସର୍ବେ ହେଲେ ଏକତ୍ର, ସର୍ବେ ହେଲେ ଏକତ୍ର। ମନ୍ତ୍ରୀ ଠାରୁ ଯେତେବେଳେ ରାଜା ଶୁଣିବାକୁ ପାଇଲା ଭଣ୍ଡାରରେ ଧନ ନାହିଁ ବୋଲି, ମୂର୍ଚ୍ଛିତ ହୋଇ ଢଳି ପଡିଲା। ନଗରର ସମସ୍ତ ଲୋକ ଆସି ରାଜାଙ୍କୁ ସାଷ୍ଟମ କରାଇଲେ ଏବଂ ରାଜା ମନ୍ତ୍ରୀଙ୍କ ମଧ୍ୟରେ କଥୋପକଥନ ହେଲା, କେଉଁଠୁ ପଣ୍ଡିତେ ଧନ ଆସିବ। ମନ୍ତ୍ରୀ କହିଲା, ମଣିମା ମୋ ମତରେ ମାଣିକ୍ୟ ସହରେ ଅଛି ଧନୀ ସୌଦାଗର, ମହାଜନ ହୋଇ କରୁ ଅଛି କାରବାର, ଅଛି କାରବାର, ଏବେ ଅଛି କାରବାର। ଆମ ଏହି ମାଣିକ୍ୟ ବାଣିଜ୍ୟ ରାଜ୍ୟରେ ଜଣେ ଧନୀ ସୌଦାଗର ମହାଜନୀ କରଜ ଦଉଛି, ମୋ ମତରେ ତାରି ଠାରୁ କିଛି କରଜ ଆଣିବା ପରେ ସୁଝିଦେବା ମନ୍ତ୍ରୀର ପ୍ରସ୍ତାବ। ଆଜ୍ଞା ରାଜା ମନକୁ ଗଲା। ରାଜା କହିଲା, ମନ୍ତ୍ରୀ ଗୋଟିଏ କାମ କର, ତମେ ସେ ସୌଦାଗର ନିକଟକୁ ଯାଅ ଏବଂ କଣ କରିବ, ତମ ଶୁକ ପତ୍ର କରିଦେଇ ତାରେ 10,000 ଟଙ୍କା ଆଣ। ମାଣିକ୍ୟ ସହର ତାହା ପାଶେ ପୁଣ କରିବା ଆଜୁ ଜାମିନ। ମନ୍ତ୍ରୀ, ଏଇ ମାଣିକ୍ୟ ସହରକୁ ବନ୍ଧକ ସୂତ୍ରେ ତମସୁକ କରିଦେଇ 10,000 ଟଙ୍କା ତା ଠାରୁ ଆଣିବ। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ରାଜାଙ୍କ ଠାରୁ ନିର୍ଦ୍ଦେଶ ପାଇ ମନ୍ତ୍ରୀ ସୌଦାଗର ନିକଟକୁ ଗଲା ଏବଂ ସୌଦାଗରକୁ କହିଲା, ଶୁଣ ହେ ସୌଦାଗର, ପେଶିଛି ନରବର, କିଛି ଧନ
ନେବାକୁ କିଛି ଧନ,
ନ ଚାହିଁଲା କୃପଣ, ନ କହିଲା ବଚନ, ଦେଖିଛ କି ତ ମନ୍ତ୍ରୀ ପୂର୍ଣ୍ଣ, ସେ ପୁଣି ବୋଲେ ପୁଣି ବୋଲେ ପୁଣି ଭଲେ ଭୋଲାରେ ଜାମିନି ଲେଖିଦେବି ଭଲେ। ହେ ସୌଦାଗର, ରାଜା ସନାତନ ମତେ ପଠାଇଛି 10,000 ଟଙ୍କା ଋଣ ନେବା ପାଇଁ। ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ସୌଦାଗର ଥିଲା ମହାକୃପଣ। ଯେତେବେଳେ ଏ କଥା ମନ୍ତ୍ରୀ ଠାରୁ ଶୁଣିଲା, କଥା କହିବା ତ ଦୂରର କଥା, ଆଡ଼ ଆଖିରେ ସୁଦ୍ଧା ଚାହିଁଲା ନାହିଁ। ଏ ଘଟଣା ଦେଖି ମନ୍ତ୍ରୀ ଆଜ୍ଞା ବ୍ୟସ୍ତ ହୋଇ ପଡିଲା ଏବଂ କହିଲା, ସୌଦାଗର, ମୁଁ ଖାଲି ଆସିନି, ଋଣ ନବା ପାଇଁ ରାଜାର ନିର୍ଦ୍ଦେଶ ଅଛି। ଇଏ ମାଣିକ୍ୟ ସହରକୁ ତମ ନିକଟରେ ଜାମିନୀ ସୂତ୍ରେ ତମ ଶୁକ ପତ୍ର କରିଦେଇ ମୁଁ ଟଙ୍କା ନେବି। ଏବାରେ ପଣ୍ଡିତେ କୃପଣ ସୌଦାଗରର ମନ ଖୁସି ହୋଇଗଲା, ସିନ୍ଧୁକ ଖୋଲି 10,000 ଟଙ୍କା ମନ୍ତ୍ରୀକୁ ଗଣିଦେଲା। ଆଜ୍ଞା ଏଣିକି ସୌଦାଗର ବିଷୟରେ କିଛି କହିବି। ସୁବଳ ସୁରଥ ଅନିରୁଧ ଗଦାଧର, ସେହି ଗଦାଧର ଏବେ
ସେହି ଗଦାଧର,
ସବାସାନ ପୁଅ ନାମ, ସବାସାନ ପୁଅ ନାମ, ଯେ ଭ୍ରମର ବର ଏବେ ସୌଦାଗରର। ପଣ୍ଡିତେ ପାଞ୍ଚଟି ପୁଅ, ସୁବଳ, ସୁରଥ, ଅନିରୁଦ୍ଧ ଏବଂ ଗଦାଧର। ପଣ୍ଡିତେ ସାନ ପୁଅର ନାମ ଭ୍ରମରବର, ଗୁରୁ ଗୃହରେ ରହି ଚାରି ଭାଇ ଯାକ ବିଦ୍ୟା ଅଧ୍ୟୟନ କରୁଛନ୍ତି। ସୌଦାଗରର ପୁଅମାନଙ୍କୁ ପାଠ ପଢୁଛି ସତ, କିନ୍ତୁ ମନରେ ତାର ଶାନ୍ତି ନାହିଁ, କାରଣ ପୁଅମାନଙ୍କର ପଢାରେ ପଇସା ଖର୍ଚ୍ଚ ହୋଇଯାଉଛି। ଦିନେ ସୌଦାଗର ପାଞ୍ଚିଲା ମନର, ପୁତ୍ର ମାନଙ୍କୁ ହକାରି,
ପୁତ୍ର ମାନଙ୍କୁ ହକାରି,
ବିଦେଶେ ରୋଜଗାର ଆସେ, ଦେବୀ ତାଙ୍କୁ ଦୂର କରି,
ଦେବୀ ତାଙ୍କୁ ଦୂର କରିଆରେ ଭଲା, ଦେବୀ ତାଙ୍କୁ ଦୂର କରି।
ସୌଦାଗର ଆଜ୍ଞା ଦିନେ ମନରେ ପାଞ୍ଚିଲା, ଏ ପୁଅ ମାନଙ୍କ ପିଛେ ପାଠ ପଢାରେ ଯାହା ଖର୍ଚ୍ଚ ହେଉଛି ହେଉଛି, କିନ୍ତୁ ଘରୁ ଚୋରି କରି ନେଇ ନାନା ପ୍ରକାର ଖର୍ଚ୍ଚ କରୁଛନ୍ତି। ତେଣୁ ଏମାନଙ୍କୁ ବିଦେଶକୁ ରୋଜଗାର କରିବା ପାଇଁ ପଠେଇ ଦେବି। ସୌଦାଗର ନିଜର ପୁଅ ମାନଙ୍କୁ ପାଖକୁ ଡାକିଲା, ଡାକରା ପାଇଣ ପୁତ୍ରେ ମିଳିଲେ ପାସରେ ତାଙ୍କ ପାଦେ ପ୍ରଣାମ କଲେ ଭକ୍ତି ଭରେ ଭରେ ବାପାଙ୍କ ଡାକରା ପାଇ ପୁଅମାନେ ଆସି ସସମ ମାନେ ପାଦରେ ପ୍ରଣାମ କଲେ ଏବଂ କହିଲେ, ହେ ପିତା, ଆମ୍ଭ ମାନଙ୍କୁ କାହିଁକି ଡକାଇଲେ ପ୍ରକାଶ କରନ୍ତୁ। ସୌଦାଗର କହିଲା, ପୁଅମାନେ ତୁମେ ମାନେ ଯଦି ମୋ ପାଦ ଛୁଇଁ ଶପଥ କରିବ ତେବେ ମୁଁ କାହିଁକି ଡକେଇ ଆଣିଛି ପ୍ରକାଶ କରିବି। ସଜନ ମଣ୍ଡଳୀ ଲକ୍ଷ୍ୟ ଦେବେ, ସୌଦାଗରର ପାଞ୍ଚ ପୁଅ ଯାକ ପିତୃପଦ ଛୁଇଁ ଶପଥ କରିବା ପରେ ସୌଦାଗର ବୁଢା କହିଲା, ବାବୁରେ ବିଦେଶେ ବିଦେଶେ ଚଳି ଯା କାଲି ପ୍ରଭାତେ ଧନ ଉପାର୍ଜନ କର ସମସ୍ତେ ଶୁଣି ପିତାଙ୍କର ନିଷ୍ଠୁର ବାଣୀ ପାଞ୍ଚ ଭ୍ରାତା ମଧ୍ୟ ପଡ଼େ ଭାଳେ ତୁମେମାନେ କାଲି ପ୍ରଭାତରୁ ବିଦେଶକୁ ଯାଅ, ଧନ ଉପାର୍ଜନ ନିମିତ୍ତ ବାବୁରେ ବସି ଖାଇଲେ ନଈ ବାଲିସରେ। ହଠାତ୍ ଆଜ୍ଞା ବିଦେଶ ଯିବା କଥା ପିତାଙ୍କ ମୁଖରୁ ଶୁଣି ପୁଅମାନଙ୍କ ମୁଣ୍ଡରେ ସତେ ଯେପରି ବଜ୍ର ପଡିଲା। ଗୋଟିଏ ସ୍ଥାନରେ ବସି ପରସ୍ପର କଥାବାର୍ତ୍ତା ହେଉଛନ୍ତି, ପିତାଙ୍କୁ ତାଙ୍କର ଆଜି ଧନ ନିଶା ଘାରିଛି, ତାଙ୍କ ନିକଟରେ ଧନ ବଡ଼, ସ୍ତ୍ରୀ ପୁତ୍ର ସବୁ ତୁଚ୍ଛ। ବଡ ଚାରି ଭାଇ ଯାକ ସ୍ଥିର କଲେ ପିତାଙ୍କୁ କହି ସବା ସାନ ଭାଇ ଭ୍ରମରବରକୁ ତାଙ୍କ ପାଖରେ ଛାଡି ଦେଇଯିବା, କାରଣ ବୃଦ୍ଧ କାଳ ଆସି ହେଲାଣି, କେତେବେଳେ କି ହେବ କନିଷ୍ଠ ନନ୍ଦନ ଥିଲେ କରୁଛନ୍ତି। ପିତା ଆମର ବୃଦ୍ଧ ହୋଇଗଲେଣି, କେତେବେଳେ ମରିଯିବେ ତାର ଠିକଣା ନାହିଁ। ସାନ ଭାଇଟି ଥିଲେ ବରଂ ଆମମାନଙ୍କ ଅନୁପସ୍ଥିତିରେ ମୁଖାଗ୍ନି ଜାଳିଦେବ, ଏତେ ବିଚାରିଣ ଭ୍ରମର ଅବରକୁ ଛାଡି ଦେଇଗଲେ ଘରେ। ସୌଦାଗର ତ ଯାହା ପାଞ୍ଚି ଥିଲା ପୁଣି ପଡ଼େ ଅଡ଼ୁଆରେ, ମନେ ପାଞ୍ଚେ ପୁଣି କିପରି ଏହାକୁ କରିବି ପାଶୁ ଅନ୍ତର। ନତୁବା ମୋହର ସଞ୍ଚିତ ଧନକୁ ଉଡ଼ାଇବ କୁଳାଙ୍ଗାର, ବିଷ ଦେଇ ଆକୁ ମାରିଦେଲେ ପୁଣି ଚାଲି ଯାଆନ୍ତା ମୋ କଣ୍ଟା। ଜମ ରଖିଛି କାହିଁକି ଭାଳ ଇ କୃପଣ କ୍ଷେଣ୍ଟା, ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ। ସାନ ଭାଇ ଭ୍ରମରବରକୁ ବଡ଼ ଭାଇମାନେ ଘରେ ଛାଡି ଦେଇ ବିଦେଶକୁ ଯିବା ପରେ ସୌଦାଗର ପୁଣି ଆଜ୍ଞା ଅଡୁଆରେ ପଡିଗଲା। ମନରେ ଚିନ୍ତା କରୁଛି ୟାକୁ କେମିତି ବିଦା କରିବି, ନହେଲେ ମୋ ସଞ୍ଚିତ ଧନକୁ ସବୁ ଉଡେଇ ଦବ। ଦିନେ ପଣ୍ଡିତେ ସୌଦାଗର ଭ୍ରମରବରକୁ ପାଖକୁ ଡାକି କହିଲା, ରେ ପୁଅ ଗୋଟା କାମ କରେ, ମାଣିକ୍ୟ ଗଡ ରାଜନ ଏବେ ମାଣିକ୍ୟ ଗଡ ନାମ ତାର ସନାତନ ରେ ମାଣିକ୍ୟ ଗଡ ରାଜନ ଏବେ ମାଣିକ୍ୟ ଗଡ ରାଜନ ଅଛି ମୋହ ଠାରୁ ଋଣ
ଦେଇ ଅଛି
ତମ ସୁଖ ହସ୍ତେ ଧରି ଏବେ
ତମ ସୁଖ ହସ୍ତେ ଧରି
ଯାଓ ରେ ହେଳା ନ କରି ରେ
ତମ ସୁଖ ହସ୍ତେ ଧରି ଏବେ ତମ ସୁଖ ହସ୍ତେ ଧରି ଯାଓ ରେ ହେଳା ନ କରି
ହସୁଲ କରି ଆଣ ବହନ
ହସୁଲ କରି ଆଣ ବହନ
ଚିତ୍ରା ଦେଶେ ଭ୍ରମର ବର ମାଣିକଗଡ଼ର ରାଜା ସନାତନ ତମ ସୁଖ କରିଦେଇ ମୋ ଠାରୁ 10,000 ଟଙ୍କା ଋଣ ନେଇଛି, ତେଣୁ ତୁ ଯା ରାଜା ଠାରୁ ଅସଲ ସୁଧ ହିସାବ କରି ନେଇ ଆସିବୁ। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ପକ୍ଷୀରାଜ ଘୋଡ଼ାଟିଏ ଉପରେ ବସି ଭ୍ରମର ବର ଆଜି ମାଣିକ୍ୟଗଡ଼ ରାଜପ୍ରାସାଦ ଅଭିମୁଖେ ବାହାରିଗଲା, ଏବଂ ପକ୍ଷୀରାଜ ଘୋଡ଼ା ଭ୍ରମର ବରକୁ ନେଇ ଗୋଟିଏ ପୁଷ୍ପୋଦ୍ୟାନରେ ପଣ୍ଡିତେ ପହଞ୍ଚାଇ ଦେଲା। ଓହ୍ଲାଇ ଭ୍ରମର ବର ବିଶ୍ରମିଲା ବଉଳ ଗଛ ତଳ ପକ୍ଷୀରାଜ ଘୋଡ଼ାରୁ ଓହ୍ଲାଇ ପଣ୍ଡିତେ ଭ୍ରମର ବର ଆଜି ଗୋଟିଏ ବଉଳ ଗଛ ଛାଇରେ ବିଶ୍ରାମ ନେଇଛି, ଏବଂ ପୁଷ୍ପୋଦ୍ୟାନରେ ଶୋଭା ଦର୍ଶନ କରୁଛି। ଚମ୍ପା କନିଅର ଜୁଇ ଯାଇ ପୁଣି
ଚମ୍ପା କନିଅର ଜୁଇ ଯାଇ ପୁଣି
ମାଧବୀ ମରୁଆକିଆ ଦେବେ। ପୁଷ୍ପୋଦ୍ୟାନଟି ଚମ୍ପା କନିଅର ଜୁଇ ଯାଇ ମାଧବୀ ମରୁଆ ନାନାଦି ପ୍ରସ୍ଫୁଟିତ କୁସୁମରେ ଶୋଭା ପାଉଛି, ମନ କିଣି ନେଇଯାଇଛି ଭ୍ରମର ବରର। ଠିକ ଏତିକି ବେଳେ ହଠାତ୍ ଭ୍ରମର ବର କାନରେ ଆସି ବାଜିଲା ନାରୀମାନଙ୍କର କଥାବାର୍ତ୍ତା। ଭ୍ରମର ବର ଚାରିଆଡକୁ ଅନେଇଲା, ଆଜ୍ଞା ଦେଖିବାକୁ ପାଇଲା ଅଳିଗଣ ସଙ୍ଗେ ରାଜ ଜେମା
ରଙ୍ଗବତୀ ରାଜ ଜେମା
ଆସେ ସ୍ନାନ ଅର୍ଥେ ପୁଷ୍ପ ଜ୍ଞାନ ସରକତୀ
ପୁଷ୍ପ ଜ୍ଞାନ ସରକତୀ
ରଙ୍ଗବତୀ ସଖୀ ମାନଙ୍କୁ ସାଥିରେ ନେଇ ପୁଷ୍ପୋଦ୍ୟାନ ସ୍ଥିତ ପୁଷ୍କରିଣୀରେ ସ୍ନାନ କରିବା ନିମିତ୍ତ ଆସୁଛି। ସଖୀ ମାନଙ୍କର କଥାବାର୍ତ୍ତା ଏବଂ ହାସ୍ୟ ପରିହାସ ପୁଷ୍ପୋଦ୍ୟାନରେ ଆଲୋଡ଼ନ ସୃଷ୍ଟି କରୁଛି। ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ, ହଠାତ୍ ଭ୍ରମର ବରର ନଜର ରାଜଜେମା ରଙ୍ଗବତୀ ଉପରେ ପଡିଗଲା। ରଙ୍ଗବତୀର ରୂପ ଲାବଣ୍ୟକୁ ଦେଖି ମୁଗ୍ଧ ହୋଇଯାଇଛି ଭ୍ରମର ବର। ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ରଙ୍ଗବତୀର ମଧ୍ୟ ନଜର ପଡିଛି ଭ୍ରମର ବର ଉପରେ। ଭାଗ୍ୟ ବସେ ବାଳା ନେତ୍ର ପଡିଲା, ଚୁମ୍ବକ ପରାୟ ଜଡିଲା, ଦ୍ରବୀଭୂତ ହୋଇଗଲା ହୃଦୟ, ଚନ୍ଦ୍ର କରେ ଯଥା ଚନ୍ଦ୍ର ଉଦୟ, ଆଜ୍ଞା ରଙ୍ଗବତୀ ଭ୍ରମର ବରକୁ ଦେଖି ଚିନ୍ତା କରୁଛି ମନ ଭିତରେ, ଏ ଯୁବକକୁ ପାଇଲେ ମୋର ଜୀବନ ଧନ୍ୟ ହେବ। ରଙ୍ଗବତୀ ଡାକୁଛି ସଖିଲୋ, ଏ ସୁନ୍ଦର ଯୁବକଙ୍କୁ ଯଦି ମୁଁ ପତିପଦରେ ନ ପାଇବି ତେବେ ମୁଁ ଜୀବନ ହାରିବି। ସଖି ସାଥେ ନେଇ ରଙ୍ଗବତୀ ଯାଇ,
ସଖି ସାଥେ ନେଇ ରଙ୍ଗବତୀ ଯାଇ,
ମିଳିଲା ପିତାଙ୍କ ପାଶ,
ମିଳିଲା ପିତାଙ୍କ ପାସ
ବୋଲେ ପତି ପଦେ ବରିଛି ଯୁବକେ
ବୋଲେ ପତି ପଦେ ବରିଛି ଯୁବକେ
ସାକ୍ଷୀ ରଖି ଦଶ ଦିଶ ପଣ୍ଡିତେ ଗାଇ ପିତାଙ୍କ ପାଖରେ ପହଞ୍ଚି ଗୁହାରି କରୁଛି ହେ ପିତା ଏହି ଯୁବକଙ୍କୁ ସ୍ନାନ ଘାଟକୁ ଯିବା କାଳରେ ବାଟରେ ଦେଖି ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ପତିପଦରେ ମୁଁ ବରଣ କରିଛି ରାଜା ସନାତନ ଭ୍ରମରବରର ସୁନ୍ଦରିଆ ରୂପକୁ ଦେଖି ମନେ ମନେ ଆଜ୍ଞା ଖୁସି ହୋଇଗଲା ହେଲେ ପଣ୍ଡିତେ ଶାସ୍ତ୍ର କହେ ଅଜ୍ଞାନ୍ତ କୁଳଶୀଳ ସବାସନ ଦେହ ଅଜଣା ଅଚିହ୍ନା ବ୍ୟକ୍ତିଙ୍କୁ ଆଶ୍ରୟ ଦେବା ଉଚିତ ନୁହେଁ ତେଣୁ ରାଜା ପଚାରିଲେ ହେ ଯୁବକ କେଉଁ ଦେଶେ ବାସ ତୁମ କି ବା
ପରିଚୟ
ଦୟା କରି ଭାଷ ତୁଟୁ ମନରୁ ସଂଶୟ
ମନରୁ ସଂଶୟ ଏବେ ମନରୁ ସଂଶୟ
ତୁମ ଘର କେଉଁ ଦେଶରେ ପିତାଙ୍କ ନାମ କଣ କହି ମୋ ମନରୁ ସଂଶୟ ଦୂର କର ମାଣିକ୍ୟ ସହରେ ବାସ ଧନୀ ସୌଦାଗର କନିଷ୍ଠ ନନ୍ଦନ ନାମ ଯେ ଭ୍ରମର ବର ପିତା ମୋ ପେଶିଲେ ଋଣ ଆଦାୟର ପାଇଁ ତମ ସୁଖ ପତ୍ର ନେଇ ମୁଁ ହିଁ ଆସି
ଛଇଁର
ବର ଡାକିଲା ହେ ରାଜା ମୁଁ ହେଉଛି ମାଣିକ୍ୟ ସହରର ଧନୀ ସୌଦାଗରର ପୁଅ ମୋ ନାମ ଭ୍ରମରବର ତମ ସୁଖ ପତ୍ର ଦେଇ ପିତା ମୋତେ ପଠାଇଛନ୍ତି ଆପଣ ଆଣିଥିବା ଋଣ ଆଦାୟ କରି ନେବା ପାଇଁ ଆଜ୍ଞା ଭ୍ରମରବର ଠାରୁ ପରିଚୟ ପାଇ ରାଜା ପଣ୍ଡିତେ କ୍ରୋଧରେ ଅଗ୍ନିଶର୍ମା ହୋଇ ଡାକିଲା ଲୋ ରଙ୍ଗବତୀ ଧିଣ କାନ୍ଧେ ଧାଏ ହାଟେ ନୀତି ଧନୀ ହେଲେ କିସ ହେଲା ଛୋଟ ସାହୁ ଜାତି
ଛୋଟ ସାହୁ ଜାତି ହେବେ ଛୋଟ ସାହୁ ଜାତି
ତାକୁ ଭିବା କେବେ ମୁଁ ହିଁ ଦେଇ ନ ପାରିବି
ଦେଇ ନ ପାରିବି
ବର ପାତ୍ର କରି ବିଭା କରାଇବି
ବିଭା କରାଇବି ବିଭା କରାଇବି
ଗୋଟା ଛୋଟ ସାହୁ ଜାତିର ଟୋକା ହାତରେ ତୁ ମୋର ଗୋଟିଏ ଝିଅ କେବେ ହେଲେ ବିଭା ଦେଇପାରିବିନି ବରଂ ଅନୁସନ୍ଧାନ କରି କ୍ଷତ୍ରିୟ ରାଜପୁତ୍ର ହାତରେ ତୋତେ ଅର୍ପଣ କରିବି ନିଜର ପିତା ଠାରୁ ଏ କଥା ଶୁଣି ଆଜ୍ଞା ରଙ୍ଗବତୀ କହୁଛି ଯୋଗୀ ହେଲେ ପତି ଯୋଗୀ ଆଣି ହେବି
ଯୋଗୀ ହେଲେ ପତି ଯୋଗୀ ଆଣି ହେବି
ଛାଳ ଧରିବି ହସ୍ତରେ ଚାରି ନ ହେବି
ଆନ ପତେ ବାରେ ଚାରି ନ ହେବି
ଶୁଣନ୍ତୁ ଭୋ ପିତା ଥରେ
ଶୁଣନ୍ତୁ ଭୋ ପିତା ଥରେ
ମୋ ସ୍ୱାମୀ ଯଦି ଖେଳା ହୁଅନ୍ତି ମୁଁ କେଲୁଣୀ ହେବି ଆଉ ମୋ ସ୍ୱାମୀ ଯଦି ଯୋଗୀ ହୁଅନ୍ତି ମୁଁ ତ ଯୋଗିଆଣୀ ହୋଇ ଥାଳ ଧରିବି ତଥାପି ମୁଁ ତାଙ୍କୁ ପତି ପଦରେ ବରଣ କରିଛି ଅନ୍ୟ ପତି ଗ୍ରହଣ କରି ଦୋଚାରୁଣୀ ହେବି ନାହିଁ ଏ ଏହା ମୋର ସତ୍ୟ ବଚନ। ରାଜା ଦେଖିଲା ଝିଅ ତାର ତା କଥାରେ ଅଟଳ, ତେଣୁ ଅନ୍ୟ ଉପାୟ ନ ପାଇ ବ୍ରାହ୍ମଣ ପୁରୋହିତଙ୍କୁ ଡାକି ନବରରେ ବିବାହ ଆୟୋଜନ କଲା ଏବଂ ବର କନ୍ୟାଙ୍କୁ ପାଲିଙ୍କି ସବାରିରେ ବସାଇ ତହିଁ ପରଦିନ ବିଦା କରିଦେଲା। ଘଟଣାଟି ହେଲାଣି କଣ ଶୁଣ ପଣ୍ଡିତେ ସଧିରେ ହେ ସୌଦାଗର ସିଂହ ଦ୍ୱାରେ ବସି ଭାଳେ ମନେ ସୌଦାଗର ତ ରହିଲାଣି କେଉଁଠାରେ ବସି ମନେ ସୌଦାଗର ତ ରହିଲାଣି କେଉଁଠାରେ ସୌଦାଗର ଆଜି ସିଂହ ଦ୍ୱାରେ ବସି ମନ ଭିତରେ ଚିନ୍ତା କରୁଛି
କଣ
ଭ୍ରମର ବରକୁ ପଠାଇଥିଲି ଟଙ୍କା ଆଦାୟ କରିବା ପାଇଁ କିନ୍ତୁ କାଲିରୁ ଗଲାଣି ଇଏ ଯାଏ ଫେରୁନି କାହିଁକି ଆଉ କଣ ଟଙ୍କା ଆଦାୟ କରି ନେଇ କୁଆଡେ ପଳେଇ ଗଲା ସୌଦାଗର ମନରେ ଏଭଳି ଚିନ୍ତା କରୁଥିବା ବେଳେ ପାଲିଙ୍କି ସବାରିକୁ ଦୂରରୁ ଦେଖି ଏବାରେ ଚମକି ପଡିଲା ସୌଦାଗର ଦେଖିଲା ତା ପୁଅ ଭ୍ରମର ବର ପାଲିଙ୍କିରେ ବସିଛି ସୌଦାଗରର ପଣ୍ଡିତେ ମୁଣ୍ଡ ଘୁରିଗଲା ଏ ସମୟ ଆସି ତୁମର ଦେବେ ଭ୍ରମର ବର ଆସି ଆଜ୍ଞା ପାଲିଙ୍କିରୁ ଓହ୍ଲାଇ ଘଟି ଯାଇଥିବା ସମସ୍ତ କଥାକୁ ବର୍ଣ୍ଣନା କଲା। ଏ ଘଟଣା ଶୁଣି ସାହୁକାର ବୁଢ଼ାର ପଣ୍ଡିତେ ଚେତା ହଜିଗଲା ମନରେ ଚିନ୍ତା କଲା ଏଇ ଭ୍ରମର ବର ଲାଗି ମୋର 10,000 ଟଙ୍କା ସୁଧ ମୂଳ ବୁଡ଼ିଲା ଆସିଲା ପଣ୍ଡିତେ ଭ୍ରମର ବରର ମା ପୁଅ ଏବଂ ବୋହୂକୁ ବନ୍ଦାପନା କରି ଘରକୁ ନେଲା ଦିନେ ଗଲା ଦୁଇ ଦିନ ଗଲା ସୌଦାଗର ମନରେ ଭାବୁଛି କେମିତି ରଙ୍ଗବତୀ ଠାରୁ ଭ୍ରମର ବରକୁ ଅଲଗା କରିବି ଯଦି ରଙ୍ଗବତୀ ତା ବାପା ରାଜା ସନାତନ ପାଖରେ ମୋର ଗଚ୍ଛିତ ଧନ କଥା ପ୍ରକାଶ କରେ ତେବେ ରାଜା ଜୁର କରି ମୋ ଧନକୁ ବୋହି ନେଇଯିବ ତେଣୁ ରଙ୍ଗବତୀ ଏବଂ ଭ୍ରମର ବରଙ୍କୁ ଏକତ୍ର କରାଇ ଦେବି ନାହିଁ ସୌଦାଗର ତ ବସି ଦୁଆରେ
ସୌଦାଗର ତ ବସି ଦୁଆରେ
କେତେ କଥା ମାନ ଭାଳେ ମନରେ
କେତେ କଥା
ଦେବେ କୃପଣ ସୌଦାଗର ବୁଢା ସିଂହ ଦୁଆରେ ବସିଥିବା ସମୟରେ ଦେଖିଲା ସେହି ବାଟ ଦେଇ ଭ୍ରମର ବର ଆଜ୍ଞା ଯାଉଛି ଧାଇଁ ଯାଇ ବୁଢା ଆଜି ପୁଅର ଗୋଡ ତଳେ ପଡିଗଲା ଦେଖିଏ ତା ଦୃଶ ଘଟଣା ଭୋପିତା କିମ୍ ପାଇଁ ଏଡ଼େ ଅନ୍ୟାୟ କର ଏଡ଼େ ଅନ୍ୟାୟ କର ଅନ୍ୟାୟ କର। ଏତାଦୃଶ ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଭ୍ରମର ବର। କହିଲା, ହେ ପିତା, ଆପଣ ଗୁରୁଜନ, ମୁଁ ଲଘୁଜନ, ଏପରି ଅନ୍ୟାୟ କର୍ମ କାହିଁକି କଲେ? ମୋ ଗୋଡ ତଳେ ଆପଣ ପଡିଲେ। ବୁଢା ଡାକିଲା, ବାବୁରେ, ତୁ ରଜା ଝିଅ ରଙ୍ଗବତୀକୁ ବିବାହ ହେଇ ରାଜାର ଜୋଇଁ ହେଇଗଲୁ, ତେଣୁ ମୁଁ ତୋ ପାଦ ତଳେ ପଡିଲି। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ଭ୍ରମର ବର ଆଜି ମନରେ ଚିନ୍ତା କରୁଛି, ରଙ୍ଗବତୀ ପାଇଁ ସିନା ହେଲି ପିତୃଦ୍ରୋହୀ। ବୃଦ୍ଧ ପିତା ମୋର ପାଦ ତଳେ ପଡିଲେ, ତେଣୁ ଆଜି ଠାରୁ ରଙ୍ଗବତୀର ମୁଖ ମୁଁ ଦର୍ଶନ କରିବି ନାହିଁ। ଭ୍ରମର ବର ମନରେ ଚିନ୍ତା କଲା, ଏଇ ମୁହୂର୍ତ୍ତରେ ମୁଁ ଘର ଛାଡି ଚାଲିଯିବି। ଆଜ୍ଞା, ସତକୁ ସତ ସେଇଆ କଲା। ଭ୍ରମର ବର ଆଜି ଘର ଛାଡି ଚାଲିଗଲା। ଦିନ ପରେ ଦିନ ପଣ୍ଡିତେ ଗଡି ଚାଲିଛି, ବିରହ ବିଧୁରା ବାଳା ପତି ପଥ ଚାହିଁ ଏବେ ନିରବଧି ନୟନରୁ ଲୋତ କଢାଳ ଏବେ ଭ୍ରମର ବର ଆଜି ଚାଲିଯିବା ପରେ ରଙ୍ଗବତୀ ଆଜି ସ୍ୱାମୀର ପଥକୁ ଚାହିଁଛି। ସ୍ୱାମୀ ତା ନିକଟକୁ କେଉଁ ଦିନ ଫେରି ଆସିବେ? ଆଖିରୁ ପଣ୍ଡିତେ ଲୁହ ଶୁଖୁନି, ଭ୍ରମର ବର ଫେରି ଆସୁନି। ଠାକୁର ବାବା ସତ୍ୟପୀର ଜାଣିଲେ ରଙ୍ଗବତୀ ଏବଂ ଭ୍ରମର ବରଙ୍କ ମଧ୍ୟରେ ବିଚ୍ଛେଦ କର୍ଷଣ ଘଟିଛି। ଶଙ୍ଖହ୍ରଦ ପାଟଣାରେ ଚାରି ଭାଇଙ୍କ ପାଖରେ ଥିଲା ଭ୍ରମର ବର। ଦିନେ ରାତିରେ ଭ୍ରମର ବରକୁ ଆଣି ରଙ୍ଗବତୀ ସହିତ ମିଳନ କରାଇଲେ, ଏକଥା ପଣ୍ଡିତେ କେହି ଜାଣନ୍ତି ନାହିଁ। ଜାଣନ୍ତି କେବଳ ରଙ୍ଗବତୀ, ଭ୍ରମର ବର ଆଉ ପ୍ରଭୁ ସତ୍ୟପୀର। କ୍ରମେ କ୍ରମେ ମାସ ଗଲାଟି ବହି ବାଳା ଅଙ୍ଗ ଶୋଭାଚି କଣ ଦେହି, ସନ୍ତାନ ବଢ଼ଇ ବାଳା ଉଦରେ ଜାଣିଲେ ତାହା ଆତ୍ମୀୟ ସ୍ୱଦରେ। ରଙ୍ଗବତୀର ପଣ୍ଡିତେ ଗର୍ଭୋଦୟ ଘଟିଛି, ଜାଣିପାରିଲେ ବଡ ଯା ମାନେ, ଜାଣିପାରିଲେ ଶାଶୁ ବୁଢ଼ୀ, ମାଡ଼ ମାରିଲେ ମହାଜନ ବୁଢ଼ା ସମେତ। ରଙ୍ଗବତୀ ଆଜି ପାପ ଗର୍ଭା ହୋଇଛି, ତାକୁ ଘରୁ ବାହାର କରିଦେଲେ କର୍ମକୁ ଆଦରି ବାଳା କରଇ କ୍ରନ୍ଦନ। କାହିଁକି ଦୈବ ଦେଲୁ ମୋତେ ଏକ ଶୁଣ, କେଣେ ଯିବି କି କରିବି ବୁଦ୍ଧି ଦିଶୁ ନାହିଁ। ପଥେ କନ୍ୟା କରିନେଲା ସୁବାହୁ ପଲେଇ, ରଙ୍ଗବତୀକୁ ବାଟରେ ଦେଖି ଧର୍ମର ଝିଅ କରି ନେଇ ଚାଲିଗଲା। ଦିନ ପରେ ଦିନ ଗଡି ଚାଲିଛି, ଦଶ ମାସ ଦଶ ଦିନ ସମ୍ପୂର୍ଣ୍ଣ ହେବା ସଙ୍ଗେ ସଙ୍ଗେ ରଙ୍ଗବତୀ ଗର୍ଭରୁ ପୁଅଟିଏ ଜନ୍ମ ହେଇଛି, ନାଁଟି ହେଲା ତାର ରଙ୍ଗବଲ୍ଲଭ। ଏଣୁ ବିଦେଶରୁ ଫେରି ଆସିଲା ଭ୍ରମର ବର, ଆସି ଯେତେବେଳେ ପହଞ୍ଚିଗଲା ଜାଣିବାକୁ ପାଇଲା ରଙ୍ଗବତୀ ନାହିଁ, କାନ୍ଦି କାନ୍ଦି କେନ୍ଦରା ଧରି ଦେଶ ଦେଶ ବୁଲି ଚାଲିଛି ଭ୍ରମର ବର, ନଗ୍ରେ ନଗ୍ରେ ବୁଲେ ଯୋଗୀ ବେଶ ହୋଇ ପ୍ରାଣ ପ୍ରିୟାକୁ ଖୋଜିଣ, ପ୍ରାଣ ପ୍ରିୟାକୁ ଖୋଜିଣ ଦୁଃଖୀ ହନ୍ତି ଯେ ଜନ ଦେଖନ୍ତି, ଭାସନ୍ତି ଆହା ବଚନ ହେ ସୁଜନେ, ଦିନାନ୍ତରେ ପଣ୍ଡିତେ ଅବନ୍ତୀ ରାଜ୍ୟରେ ଯାଇ ପହଞ୍ଚିଲା ଭ୍ରମର ବର, ସିଂହ ଦୁଆରେ ବସି ଗୀତ ଗାଉଛି ରଙ୍ଗବତୀର ଗୁଣ ବାହୁନୁଛି, ଆହା ରଙ୍ଗବତୀ ମୋ ଜୀବ ଜୀବନ କେଣେ ଛାଡ଼ି ଗଲୁ ମୋତେ, ଜୀବନେ ଆଉ ଭେଟ କି ନହିବ,
ଜୀବନେ ଆଉ ଭେଟ କି ନହିବ,
ସତ୍ୟ ବା ତୋ ସାଥିରେ ସୁନ୍ଦରୀ,
ସତ୍ୟ ବା ତୋ ସାଥିରେ।
ମଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଶେଷରେ ମିଳନ ହେଲା ରଙ୍ଗବତୀ ଏବଂ ଭ୍ରମର ବରଙ୍କର। ଭ୍ରମର ବର ଯେ ପତ୍ନୀ ପୁତ୍ର ନେଇ ରହି ଅବନ୍ତୀ ରାଜରେ, କିଛି ଦିନେ ମନ୍ତ୍ରୀ କରେ ରାଜ୍ୟଭାର ରୋପିଲେ ସୁଚିତରେ, ମାଣିକ୍ୟ ନଗରେ ଫେରି ଦିନାନ୍ତରେ ସୁଖେ ଯାପିଲେ ଜୀବନ, ସତ୍ୟପୀର ବାବା ଫକୀର ଗୋସାଇଙ୍କର ପାଦେ କରି ଧ୍ୟାନ, ସତ୍ୟନାରାୟଣ ପାଦେ ରଖି ଧ୍ୟାନ ବିଶି ମାଗଇ ମେଲାଣି, ଜୟ ଜଗନ୍ନାଥ ବଳିଆର ବାହୁ ହେ ନୟନ ପଥଗାମୀ। ହଉ ଦିନଜନ ଶରଣ ରକ୍ଷଣ ମହାବାହୁ, ଦିନଜନ ଶରଣ ରକ୍ଷଣ ମହାବାହୁ, ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ, ଯେ ଭାରତ ମାତାର ଦୁଃଖ ଦୂର ହେଉ ହେ ହରି ବୋଲ।